ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସବୁ ସରକାରୀ ବିଦ୍ୟାଳୟ ଓ କାର୍ଯ୍ୟକ୍ରମମାନଙ୍କେ ଜାତୀୟ ସଙ୍ଗୀତ ଜନଗଣମନ ଗାଇବାର ଆଖନୁ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ଗାଇବାର ବାଧ୍ୟତାମୂଳକ କରାଯାଇଛି। ଏ ବାବଦେ ଗଲାକାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଗୋଟିଏ ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ପଦ୍ମ ପୁରସ୍କାର ଆଉ ରାଷ୍ଟ୍ରପତିଙ୍କର କାର୍ଯ୍ୟକ୍ରମ ସିନେମା ହଲ୍ ବାଗିର୍ ସାର୍ବଜନୀନ ଜାଗାନ ବନ୍ଦେ ମାତରମ୍ ଗାଇବାଟା ଜରୁରୀ ଆଏ। କେହି ତାର ଅସମ୍ମାନ କଲେ 3 ବର୍ଷ ତକ ଜେଲ୍ ହୋଇପାରେ। ଭୁବନେଶ୍ୱର ଖାରବେଳ ଭବନର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା ଥି ଗଲାକାଲି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମାର ପରିଚାଳନା ପରିଷଦ ବୈଠକ ହୋଇଯାଇଛି। ବନ୍ୟା ବାତ୍ୟା ବାଗିର ପ୍ରାକୃତିକ ବିପର୍ଯ୍ୟୟ ବାଗିର ନିୟମିତ ତୟାରୀ ସହିତ ସାପଚବା ଚଡ଼କମରା ବାଗିର ବିପର୍ଯ୍ୟୟ ଲାଗି ସଚେତନତା ସୃଷ୍ଟି କରିବା ସହିତ ପଦକ୍ଷେପ ନେବାର୍କେ ମୁଖ୍ୟ ଶାସନ ସଚିବ ଜୋର୍ ଦେଇଛନ୍। ରାଜ୍ୟ ବଢ଼ୁଥିବା ସାଇବର ଠକେଇ ଓ ଅର୍ଥନୈତିକ ଅପରାଧ ରୋକବାର ଲକ୍ଷ୍ୟ ଥି ଗଲାକାଲି ରାଜ୍ୟ ପୁଲିସ୍ ମୁଖ୍ୟାଳୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତା ଥି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ରାଜ୍ୟ ସରକାର 20 ନୂଆ ସାଇବର ଥାନା ସ୍ଥାପନା କରିବାର୍କେ ଅନୁମୋଦନ ଦେଇଛନ୍। ଖୁବ୍ ଜଲ୍ଦି ଥାନାମାନଙ୍କର ଉଦ୍ଘାଟନ କରାଯିବା ବୋଲି ବୈଠକଟି ଶ୍ରୀ ଖୁରାନିଆ କହିଛନ୍। ଇତର ସହିତ ସାଇବର ଥାନାମାନଙ୍କୁ ଆହୁରି ବର୍କସ୍ କରିବାର ଲାଗି ଅତ୍ୟାଧୁନିକ ସଫ୍ଟୱେୟାର ହାର୍ଡୱେୟାର ବ୍ୟବସ୍ଥା ତାଲିମ ପାଇଥିବା ପୁଲିସ୍ କର୍ମଚାରୀ ଓ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେବାର୍କେ ଶ୍ରୀ ଖୁରାନିଆ ସୂଚନା ଦେଇଛନ୍। କେନ୍ଦ୍ର ସରକାର ଆଉ ରାଜ୍ୟ ସରକାରଙ୍କର ମିଳିତ ଚେରେଷ୍ଟା ଲାଗି ରାଜ୍ୟ ନକ୍ସଲମାନେ ଆତ୍ମସମର୍ପଣ କରୁଛନ୍। ଏଛନି ରାଜନୈତିକ ଅର୍ଥନୈତିକ ପରିସ୍ଥିତିକେ ଦେଖିକରି ସମାଜର ମୁଖ୍ୟ ସ୍ରୋତକେ ଫେରିଥିବାର ଜଣେ ନକ୍ସଲ ତାଙ୍କର ବାର୍ତ୍ତାଟି କହିଛନ୍।
ମୁଁ କମ୍ରେଡ୍ ନିଖିଲ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ହିନ୍ଦୁ ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ ସାମାଜିକ ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର ଭର୍ତ୍ତି ଓ ସମନ୍ୱୟ ନାହିଁ। ଏଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ବରଗଡ଼ ବଲାଙ୍ଗୀର ଜିଲ୍ଲା ମଝିନ ଥିବା ଗନ୍ଧମାଧ ରେଞ୍ଜ ଆଉ ଜଙ୍ଗଲ ଇଲାକାକେ ନକ୍ସଲମୁକ୍ତ କରାଯିବ ବୋଲି ନକ୍ସଲ ନିରୋଧୀ ଅଭିଯାନର ରାଜ୍ୟ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍। ଗଲାକାଲି ବରଗଡ଼ନ ଶ୍ରୀ ପଣ୍ଡା ନକ୍ସଲ ସ୍ଥିତିର ସମୀକ୍ଷା କରିବା ସହିତ ଦୁଇ ଜିଲ୍ଲାନ ବରିଷ୍ଠ ପଦାଧିକାରୀମାନଙ୍କ ସାଙ୍ଗେ ଆଇବା ରଣନୀତି ବାବଦେ ଆଲୋଚନା କରିଛନ୍। ଗନ୍ଧମାର୍ଦ୍ଦନକେ ନକ୍ସଲମୁକ୍ତ କରିବା ଲାଗି ବ୍ୟାପକ ମାତ୍ରାଥି ସିଆର୍ପିଏଫ୍ ସହିତ ଏସ୍ଓଜି ଡିଭିଏଫ୍ ଆଉ ଗୁଇନ୍ଦା ଫୋର୍ସ ନିୟୋଜିତ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍। ଆପଣମାନେ ବାକି ଖବର ଶୁଣିପାରିବେ ଏହି ସୂଚନା ଉତ୍ତରୁ।
ପ୍ରିୟା କମ୍ରେଡ୍ ନନା ରାଜ୍ୟ କମିଟି ସଦସ୍ୟ କମ୍ରେଡ୍ ନିତୁ ବେହତମତ ନାଭ ಸಂಘೆ ಮಮತಾ ಅನುಪ ಆಲ್ಕೆನೆ ಸೋಲ ಕಾಮ್ರೇಡ್ಸ್ ಸಂಘೆ ಪೊಲೀಸ್ ಆತ್ಮಸಮರ್ಪಿತ್ತು ಮನ ಮಾಸು ತಿಂಚೋ ದೋಳ ಕಾಮ್ರೇಡ್ಸ್ ನುಕ್ಸಾನ್ ಯಾ ಆತ್ಮಸಮರ್ಪಕಿ ಮುಂತೋ ಇಂಜಕೆ ಜನಾಧಾರು ಭರ್ತಿ ಮಿಲಿಷಾ ಪಾರ್ಟಿ ಕೀನು ವೇಂಡೆ ಸಮನ್ವಯ ಹಿಲ್ಲೆ ಮನ ಒಡಿಶಾತೆ ಪಶ್ಚಿಮ ಬ್ಯೂರೋ ವೇಂಡೆ ನುಕ್ಸಾನ್ ಯಾ ಸರೆಂಡರ್ ಆಯನದ ಪರಿಸ್ತ ಇಂಜೆ ಪೂರ್ವ ಬ್ಯೂರೋತೆ ವ್ಯಕ್ಯವಾಲ್ ಇಚ್ಚುರ್ ಮುಲೆ ನೈತೋರ್ ಅದೇನಕ್ಕೆ ಸಭ್ಯ ತೋರು ಸರೆಂಡರ್ ಕಿಯನು ಮೇದೆ ಆಲ್ಸನ ಇಂಜೋ ನಾವ ಸುಜಾವ್ ಅಗರ್ ಸರೆಂಡರ್ ಕಿ ಓಕೆ ಸಮಸ್ಯೆ ಪರಿಸಿತ ನುಕ್ಸಾನ್ ವೇಂಡೆ ಅಂತ ಸರೆಂಡರ್ ಕಿತ್ಕೆ ಒಡಿಶಾ ಪೊಲೀಸ್ ತೋರು ಹರ್ ಪ್ರಕಾರತ ಚೌದ ಇಂತೋರ್ ಮಿಕಿನ್ ವೇತನ ಬಾತ ಐತಕ್ಕೆ ಬೆದೈ ನಾಟಿನವರ ಫೋನ್ ತಾಲ್ಕ್ಸಿ ಮಂಜಿ ಸಂಪರ್ಕಿಯನ ಮೈದೆ ನಾವ ಮೊಬೈಲ್ ನಂಬರ್ 7 8 1 5 0 7 0 5 3 1 ಮಿಕುನ್ ತತನ ಮೈದೆ ತಯಾರ್ ಕಿತ್ತನ್ ಮೀವ ರಾಜ್ಯ ಕಮಿಟಿ ಸದಸ್ಯ ನೀತು।
ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତିମେଳା 2026 ସହରର ଅଇଁଠାପାଲି ବିର୍ଷାମୁଣ୍ଡା ପଡ଼ିଆନ ଆଇବା କାଲିଠାରୁ ମୂଲ ହେବା। ସାତଦିନିଆ ମେଳାଥି ଜିଲ୍ଲାର ସ୍ୱୟଂସହାୟକ ଗୋଷ୍ଠୀ ମହିଳା ଉଦ୍ୟୋଗୀ କାରିଗର ଆଉ ଉତ୍ପାଦକମାନେ ତାଙ୍କ ତିଆରି ଦରବର ପ୍ରଦର୍ଶନ ସହିତ ବିକ୍ରି କରିପାରିବେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଗଲାକାଲି ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ସମନ୍ୱୟ ସହଯୋଗ ବୈଠକ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଶିଶୁ ସୁରକ୍ଷା ଦିଗରେ ନିଆଯାଇଥିବା ପଦକ୍ଷେପ ହେଲ୍ପଲାଇନ୍ ସେବା ଭିନ୍ ଭିନ୍ ବିଭାଗର କାମ ଭବିଷ୍ୟତ ଯୋଜନା ଓ ଶିଶୁ ସୁରକ୍ଷା ଅଭିଯାନ ବେଲ୍କେ ଦେଖାଯାଉଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓକିଲ ସଂଘ ସଭାଗୃହ ଗଲାକାଲି ଗୋଟିଏ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ପ୍ରବାସୀ ଶ୍ରମିକମାନଙ୍କର ଭିନ୍ ଭିନ୍ ସମସ୍ୟା ଆଉ ବନ୍ଧକ ଶ୍ରମିକମାନଙ୍କର ଉପରେ ସଚେତନ କରାଯାଇଥିଲା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।